ତେଣୁ ଆମର ଦୈବ କ୍ରମେ ମଧ୍ୟ ସେଇ ଲୀଳା ଚାଲିଛନ୍ତି, ଭଗବାନ ଏ ଲୀଳା କରୁଥିଲେ ସେଇ ବର୍ଷ 5,500 ତଳର ଘଟଣା। ଆଜିର ତିଥିରେ ଭଗବାନ ଏହିଭଳି ଭାବେ ରାସଲୀଳା କରିଥିଲେ। 29 ଅଧ୍ୟାୟରେ ଆମେ ଯେଉଁ ଶୁଣୁଥିଲେ ରାସ କଥା ରାସଲୀଳା, 30 ଅଧ୍ୟାୟରେ ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଥିଲେ, ତେଣୁ ଗୋପୀମାନେ ଅନ୍ୱେଷଣ କରୁଥିଲେ। 31 ଅଧ୍ୟାୟରେ ଗୋପୀ ଗୀତ ଗାନ କରିଥିଲେ, 19 ଶ୍ଳୋକରେ ଆମେ ପାଠ କଲେ। 32 ଅଧ୍ୟାୟରେ ଆମେ ଶୁଣିବା ଭଗବାନ ପୁଣି ଆବିର୍ଭାବ ହୋଇଗଲେ, ଭଗବାନ ସେଇଠି ଅଛନ୍ତି। ସିଏ ଗୋପୀମାନଙ୍କର ଯେଉଁ ପ୍ରଣୟ କୋପର କଥାକୁ ଶୁଣିବା ପାଇଁ ଚାହିଁଲେ, ଆମେ କହିଥିଲୁ ଏଇଟା ଭଗବାନ ତାଙ୍କର ବେଦ ସ୍ତୁତିରେ ଭଗବାନଙ୍କୁ ଯେତେବେଳେ ଆରାଧନା କରାଯାଏ ସେତେବେଳେ ସେତେ ଯେତେ ପ୍ରୀତ ହୁଅନ୍ତି ନାହିଁ, ଗୋପୀମାନେ ଯେତେବେଳେ ଭଗବାନଙ୍କୁ ଭର୍ସନା କରନ୍ତି ସେତେବେଳେ ସେ ବହୁତ ଆନନ୍ଦିତ ହୁଅନ୍ତି। ଗୋପୀ ଯଦି ମାନଙ୍କରେ କରାଇ ଭର୍ସନ ବେଦ ସ୍ତୁତି ହୋଇଥାଏ ସେଇ ହାରେ ମୋର ମନ, ତେଣୁ ଭଗବାନ ସେଠି ଶୁଣିବା ପାଇଁ ଲୁଚି ଯାଇଥିଲେ, ବର୍ତ୍ତମାନ ଆବିର୍ଭାବ ହୋଇଗଲେ। ତେଣୁ ଏ ଶ୍ଳୋକ ନମ୍ବର 1 ନମ୍ବର ପାଠ କରିବା। ଶିଶୁ ଗୋପ୍ୟନ୍ତିଧାଜନ କୃଷ୍ଣ ଦର୍ଶନ ଲାଳସା, ଏହିଭଳି ଭାବରେ 31 ଅଧ୍ୟାୟରେ ପାଠ କରାଯାଇଛି ଗୋପୀ ଗୀତ 19 ଶ୍ଳୋକ। ଏହିଭଳି ଭାବରେ ସେମାନେ ରୋଦନ କରି ବହୁତ ସୁନ୍ଦର ସ୍ୱରରେ ଗାନ କରୁଥିଲେ। ଇତି ଗୋପ୍ୟ 3 କୋଟି 300 କୋଟି 3 କୋଟି 300 କୋଟି 3 ବିଲିୟନ ବିଶ୍ୱନାଥ ଚତୁର୍ଠାକୁ କହୁଛନ୍ତି 300 କୋଟି 300 କୋଟି ଗୋପୀ। ଏଇଭଳି ଭାବରେ ଯେତେବେଳେ ଗାନ କରୁଥିଲେ ଇତି ଗୋପ୍ୟ ପ୍ରଗାୟନ୍ତ, ବହୁତ ଉଚ୍ଚ ସ୍ୱରରେ ଗାନ କରୁଥିଲେ, ପ୍ରଗାୟନ୍ତ 3 ଭୁବନ ପବିତ୍ର କରିଦେଉଥିଲେ ତାଙ୍କର ଗାନ। ପ୍ରଗାୟନ୍ତ ପ୍ରଳପନ୍ତ୍ୟ ଚିତ୍ରଧା, ଏବଂ ପ୍ରଳାପ କରୁଥିଲେ, ଗାନ କରୁଥିଲେ ଏବଂ ପ୍ରଳାପ କରୁଥିଲେ, ଚିତ୍ରଧା ବହୁତ ସୁନ୍ଦର ସ୍ୱର ତାଳ ଲୟ ସବୁ କହୁଥିଲେ ନା, ବହୁତ ସୁନ୍ଦର ଭାବରେ କ'ଣ ସେ ହେଉଛି ତାନ ତାନ ତାଳ ଆଦି ଏସବୁ ବହୁତ ସୁନ୍ଦର ଭାବରେ ସେମାନେ ଗାନ କରୁଥିଲେ। ଚିତ୍ରଧା ସେଥିପାଇଁ ଶବ୍ଦ ବ୍ୟବହାର କରୁଛନ୍ତି ସୁଭଦ୍ର ଗୋସ୍ୱାମୀ, ସେ ସବୁ ଶୁଣୁଛନ୍ତି ଦେଖୁଛନ୍ତି, ସେ ଲୀଳାକୁ ସବୁ ଦେଖିକି ବର୍ଣ୍ଣନା କରୁଛନ୍ତି। ଯଦିଓ ସେ ଗଙ୍ଗା ନଦୀ ତଟରେ ବସିଛନ୍ତି କିନ୍ତୁ ବୃନ୍ଦାବନ ଲୀଳାକୁ ସେ ଦେଖୁଛନ୍ତି, ସେଇଠି ମନକୁ ନେଇଯାଇଛନ୍ତି, ସେଇଠିକି ସେଇଠି ସବୁ ଶୁଣୁଛନ୍ତି ଦେଖୁଛନ୍ତି। ଏହିଭଳି ଭାବରେ ଉର୍ଦ୍ଧୁ ସୁସ୍ୱରଂ ରାଜନ, ଏଭଳି ଭାବରେ ଯେତେବେଳେ ଭଗବାନ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ପରୀକ୍ଷିତ ମହାରାଜ ମଧ୍ୟ ଶୁଣିକରି ବହୁତ ତେଜିଆନ ଦିଶୁଛନ୍ତି, ସେ ଭଗବାନ କଥା ଶ୍ରବଣ କରୁଛନ୍ତି। କୌଣସି ଖାଦ୍ୟ ପାନୀୟ ଗ୍ରହଣ ନ କରିକି ମଧ୍ୟ ଆଉ ମୃତ୍ୟୁ ଆସନ ମୃତ୍ୟୁ ରହିଛି, 7 ଦିନରେ ମୃତ୍ୟୁ ଅଭିଶାପ ମିଳିଛି, 4 ଦିନ 5 ଦିନ ପଳେଇଗଲାଣି, 10ମ ସ୍କନ୍ଦ କଥା ଆରମ୍ଭ ହୋଇଛି। ତେଣୁ କିନ୍ତୁ ତଥାପି ସେ ବହୁତ ଶୋଭିତ ହେଉଛନ୍ତି, ରାଜନ ଶବ୍ଦ ବ୍ୟବହାର କରିଛନ୍ତି। ରୁଦୁ ସୁସ୍ୱରଂ ରାଜନ କୃଷ୍ଣ ଦର୍ଶନ ଲାଳସା, ଏହିଭଳି ଭାବରେ ଜଣେ ଯଦି ଲାଳସା କରିବେ ଭଗବାନ ପ୍ରାପ୍ତ ହେବା ପାଇଁ, ଭଗବାନ ତାଙ୍କ ପାଖରେ ଆବିର୍ଭାବ ହେବେ। ପୁଣି ଆମର ଶ୍ରୀଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ କହନ୍ତି ଆମର 3 ତାରିଖ ତାଙ୍କର ତିରୋଭାବ ତିଥି ପାଳନ କରାଯିବ, ସେହିଦିନ ସୌଭାଗ୍ୟକ୍ରମେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଆବିର୍ଭାବ ତିଥି ରହିଛି। ସେ କହନ୍ତି ଆଇ ହାଭ୍ ଓପନ୍ ଏ କ୍ରାଇମ୍ ସ୍କୁଲ ଭୁବନେଶ୍ୱରରେ, ଗୋଟେ କ୍ରନ୍ଦନ ସ୍କୁଲ ଖୋଲିଛନ୍ତି, ଭଗବାନ ପାଇଁ କେମିତି କ୍ରନ୍ଦନ କରିବାକୁ ପଡ଼ିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଯେମିତି ଧ୍ରୁବ ମହାରାଜ ଭଗବାନ ପାଇଁ କ୍ରନ୍ଦନ କରିଥିଲେ, ପ୍ରହ୍ଲାଦ କ୍ରନ୍ଦନ କରିଥିଲେ, ସବୁ ମହାଜନ ମାନେ କ୍ରନ୍ଦନ କରିଥିଲେ, ଭଗବାନ ପ୍ରାପ୍ତ ହୋଇଥିଲେ। ସେହିଭଳି ଭାବରେ ଗୋପୀମାନେ ମଧ୍ୟ ଭଗବାନ ପାଇଁ କ୍ରନ୍ଦନ କରୁଛନ୍ତି, ତେଣୁ ଭଗବାନ ଆବିର୍ଭୂତ ହୋଇଗଲେ। ରେଣୁଦୁଷ୍ୱରଂ ରାହାଜନ କୃଷ୍ଣ ଦର୍ଶନ ଲାଳସା, ଭଗବାନଙ୍କ ଦର୍ଶନ କରିବା ପାଇଁ ଏତେ ଲାଳସା, ତୀବ୍ର ଲାଳସା ହୋଇଛି, ତେଣୁ ଭଗବାନ ଆବିର୍ଭୂତ ହୋଇଗଲେ। ତେଣୁ ଏସବୁଟା ମୁଁ ଯେତେବେଳେ କହୁଥିଲେ, ତେଣୁ ଦୁଇ ନମ୍ବର ଶ୍ଳୋକରେ କୁହାଯାଉଛି କିଭଳି ଆବିର୍ଭାବ ହେଲେ, ତାଉରୀ ସ୍ମୟମାନ ମୁଖାମ୍ବୁଜ ପୀତାମ୍ବର ଦରଶ୍ରାଗ୍ନି ସାକ୍ଷାତ ମନ୍ମଥ ମନ୍ମଥ, ସାକ୍ଷାତ କନ୍ଦର୍ପଙ୍କର କନ୍ଦର୍ପ ମନ୍ମଥ ମନ୍ମଥ। ଭୌତିକ ଜଗତରେ ସମସ୍ତେ ଗୋଟିଏ କନ୍ଦର୍ପର ଆକର୍ଷଣ ଆକର୍ଷିତ ହୋଇଯାଆନ୍ତି, କିନ୍ତୁ ଭଗବାନ ଏଭଳି କୋଟି କନ୍ଦର୍ପ ରୂପ ତାଙ୍କର ରହିଛି, କନ୍ଦର୍ପ ତାଙ୍କୁ ଦେଖିଲେ ଆକର୍ଷିତ ହୋଇଯାଆନ୍ତି, ମନ୍ମଥ ମନ୍ମଥ ତାଙ୍କର ମନକୁ ମତି ଦିଅନ୍ତି, ମନ୍ମଥ କନ୍ଦର୍ପଙ୍କ ଗୋଟେ ନାଁ ହେଉଛି ମନ୍ମଥ, ମନକୁ ମତି ଦେବେ, ମନଟା ଏଭଳି ରହିଛି କାମ ଭାବରେ ପୀଡ଼ିତ ହୋଇଯିବ ମନ୍ମଥ। ଭୌତିକ ଜଗତରେ ସମସ୍ତେ ମନ୍ମଥଙ୍କ ଦ୍ୱାରା ମଥିତ ହୋଇଗଲନ୍ତି, ତାଙ୍କର ମନ ମଥିତ ହୋଇଯାଏ। ଅଛନ୍ତି, ଆମେ ତୁମକୁ ମହବତ କରିତେ ଲାଗିଛି, କିନ୍ତୁ ଇଏ ପ୍ରକୃତରେ କାମ, ଇଏ ପ୍ରେମ ନୁହଁ। ବହୁତ ଜାଗାରେ ଯେଉଁ ପ୍ରେମ କୁହାଯାଉଛି ସେଇଟା ହେଉଛି କାମ, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ସମସ୍ତେ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ ସମସ୍ତେ ନିଜର ଇନ୍ଦ୍ର ପ୍ରୀତି ପାଇଁ ଭଲ ପାଉଛନ୍ତି ଜଣେ ଜଣଙ୍କୁ। ଭଲ ପାଇବା ଜିନିଷ କିଛି ନାହିଁ ବସ୍ତୁ ବହୁତ ଜାଗାରେ। ଏକଥା ଆସିବେ ଗୋପୀମାନେ ପଚାରିବେ, ପ୍ରଶ୍ନ ପଚାରିବେ ତିନି ପ୍ରକାର ବ୍ୟକ୍ତି ଅଛନ୍ତି, ଆପଣ ତାଙ୍କୁ କିଏ କେଉଁ ପ୍ରକାର କେଉଁ କ୍ୟାଟେଗୋରିର, ତେଣୁ ଶୁଣିବା ସେଇଟା। ତେଣୁ ସାକ୍ଷାତ ମନ୍ମତ ଭଗବାନ କାମ ଦ୍ୱାରା ମୋହିତ ହୁଅନ୍ତି ନାହିଁ। କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, କାମ କ୍ରୋଧ ରଜଗୁଣରୁ ଆସୁଛି। ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୟ ସ୍ତରରେ, ସେଠି କାମର ବିକାର ନାହିଁ, ସେଠି ଶୁଦ୍ଧ ପ୍ରେମ। ତେଣୁ ଏହିଭଳି ଭାବରେ ଭଗବାନ ଆବିର୍ଭୂତ ହୋଇଗଲେ। ତା ସ୍ୱାମ ଆବିର୍ଭୂ ଚୌରୀ ସ୍ମୟମାନ ମୁଖାମୁଜ ପିତାମ୍ବର ଧର ଶ୍ରଦ୍ଧି ସାକ୍ଷାତ ମନ୍ମତ ମନ୍ମତ। କେତେ ଜଣ କୁହନ୍ତି ଏହିଭଳି ଭାବରେ ଏହି ଭାଗବତରେ ଏହି ଶ୍ଳୋକଟି ଶୁଣି ଗୋସ୍ୱାମୀ ଯେଉଁ ବ୍ରହ୍ମଚିନ୍ତନ କରୁଥିଲେ, ସେ ବ୍ରହ୍ମଚିନ୍ତନକୁ ଛାଡ଼ିକିରି ଆସିକିରି ଭାଗବତ ଶ୍ରବଣ କଲେ। ତିନି ଚାରୋଟି ଶ୍ଳୋକ ରହିଛି, ତା ଦେହରେ ଗୋଟେ ଶ୍ଳୋକ ବୋଲି କୁହାଯାଏ, ଭଗବାନ ଏତେ ସୁନ୍ଦର ରୂପ ରହିଛି। ତେଣୁ ଏଠି କୁହାଯାଉଛି ଏସବୁ ଲୀଳାକୁ ଚୈତନ୍ୟ ମହାପ୍ରଭୁ ମଧ୍ୟ ଆସ୍ୱାଦନ କରୁଥିଲେ। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ମଧ୍ୟ ଲୀଳାରେ ଅଷ୍ଟମ ପରିଚ୍ଛେଦରେ ଭଗବାନ ରାୟରମଣ। ଭଗବାନ ହେଉଛନ୍ତି କୃଷ୍ଣ, ରାୟରମଣ ହେଉଛନ୍ତି ଅର୍ଜୁନ। ଯିଏ ଅର୍ଜୁନ ଥିଲେ ବର୍ତ୍ତମାନ କଳିଯୁଗରେ ସେ ଆସିଲେ ରାୟରମଣ ରୂପରେ, ଆଉ ଯିଏ ଭଗବାନ କୃଷ୍ଣ ଥିଲେ ସେ ଆସିଲେ ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ ଗୌରାଙ୍ଗ ମହାପ୍ରଭୁ ରୂପରେ ଆସିକି ସେ ସବୁ ଆସ୍ୱାଦନ କରୁଛନ୍ତି। ମଧ୍ୟ ଲୀଳା ଅଷ୍ଟମ ପରିଚ୍ଛେଦ ସେ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତ୍ରାମୃତରେ। ଏସବୁ ଲୀଳାକୁ ସବୁ ପ୍ରାୟ ଚୈତନ୍ୟ ଚରିତ୍ରାମୃତକୁ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଭଗବାନ ଯେତେବେଳେ ଆବିର୍ଭାବ ହୋଇଗଲେ, ତଂ ବିଲୋକ୍ୟ ଆଗତଂ ପ୍ରେଷ୍ଟଂ ପ୍ରୀତୋତ୍ଫୁଲ୍ଲଦୃଶବଳାଃ ଉତସ୍ତୁ ଜଗପତ୍ ସର୍ବାନ୍ ତନ୍ମହ ପ୍ରାଣ ବିଭାଗତଂ। ଗୋପୀମାନଙ୍କ ଭିତରେ କିଭଳି ଭାବରେ ଝଳ ସୃଷ୍ଟି ପଡ଼ିଗଲା, ଝଳକୁ ସୃଷ୍ଟି ପଡ଼ିଗଲା, କ୍ରନ୍ଦନ କରୁଥିଲେ, ଆଉ ସେ ଦେଖିପାରୁନାହାନ୍ତି କିଏ ଅଛି କ'ଣ ନାହିଁ, କ୍ରନ୍ଦନ କରିକି ରହିଛି, ସବୁକିଛି ଭୁଲି ଯାଇଛନ୍ତି, କୃଷ୍ଣଙ୍କର ସ୍ମରଣ କରୁଛନ୍ତି, କୃଷ୍ଣ ଦର୍ଶନ ଲାଳସା। ଏହିଭଳି ଭାବରେ ଭଗବାନ ଯେତେବେଳେ ଆବିର୍ଭାବ ହୋଇଗଲେଣି, ସେମାନେ ଭଗବାନ ଆବିର୍ଭାବ ହୋଇଗଲା ପରେ ତାଙ୍କର ଅଲଗା ପ୍ରକାର ରିଆକ୍ସନ୍ ଆସିଗଲା। ଉପରେ ସମସ୍ତଙ୍କର ସେ ହେଉଛନ୍ତି ପ୍ରିୟତମ, ତାଙ୍କଠାରୁ ଅଧିକ ପ୍ରିୟ ନୁହନ୍ତି ଆମର, କିନ୍ତୁ ଆମେ ଭଗବାନ ଭୁଲି ଯାଇଥିବାରୁ ଭୌତିକ ଜଗତରେ ଆମେ ଭାବୁଛେ ଇଏ ମୋର ପ୍ରିୟ, ସିଏ ମୋର ପ୍ରିୟ, ସିଏ ମୋର ପ୍ରିୟ, କିନ୍ତୁ ପ୍ରକୃତରେ ପ୍ରିୟତମ ହେଉଛନ୍ତି ଭଗବାନ। ତେଣୁ ଗୋପୀମାନେ ଶୁଦ୍ଧ ଭକ୍ତି ଆଚରଣ କରୁଛନ୍ତି, ତେଣୁ ତାଙ୍କ ପ୍ରିୟତମ ଭଳି ଲାଗୁଛନ୍ତି ସିଏ। ତେଣୁ ତାଙ୍କ ବିଲୋକ୍ୟ ଆଗତ ଶ୍ରେଷ୍ଠ, ଯାହାଙ୍କ ବିଷୟରେ ଏତେ ସମୟ ଧରିକିରି ଅନୁସନ୍ଧାନ କରୁଥିଲେ, ଆଉ ପାଗଳ ଭଳି ହେଉଥିଲେ, କ୍ରନ୍ଦନ କରୁଥିଲେ, ଆଜି ଦେଖିଦେଲେ ତାଙ୍କୁ, ବର୍ତ୍ତମାନ ଦେଖିଦେଲେ ତାଙ୍କ ବିଲୋକ୍ୟ ଆଗତ ଶ୍ରେଷ୍ଠ, ତାଙ୍କ ପ୍ରିୟତମ ପ୍ରୀତ୍ୟୁତ୍ଫୁଲ୍ଲ ଦୃଶ ଅବଳା। ତାଙ୍କୁ ଅବଳା ବୋଲି କାହିଁକି ସମ୍ବୋଧନ କରାଯାଇଛି, ବହୁତ ଆଚାର୍ଯ୍ୟ ଟିକାର କହିଛନ୍ତି ଅବଳା। ପ୍ରୀତି ଉତ୍ଫୁଲ୍ଲ ଦୃଶ, ପ୍ରୀତି ଉତ୍ଫୁଲ୍ଲ ହେଇକିରି ଏଇଠୁ ଦେଖିଲେ ଭଗବାନ, ଅବଳାମାନେ ଦେଖିଲେ, ଗୋପୀମାନେ ଦେଖିଲେ ଅବଳା, ସେମାନଙ୍କ ନେତ୍ର ଦ୍ୱୟରେ ଭଗବାନଙ୍କର ଦର୍ଶନ କରିକିରି ଉତ୍ଫୁଲ୍ଲ ହେଇଯାଇଛନ୍ତି ସିଏ। ଏବଂ ଉତସ୍ତୁ ଯୁଗପତ୍ ସର୍ବା, 300 କୋଟି ଆମେ ଚିନ୍ତା କରିପାରିବା ନାହିଁ। ଭଗବାନ ଗୋଟିଏ ରୂପରେ ସମସ୍ତେ ଦେଖୁଛନ୍ତି, ଭଗବାନ ତାଙ୍କ ପାଖରେ ରହିଛନ୍ତି, କାରଣ ଭଗବାନ ନିଜକୁ ବିସ୍ତାର କରିଛନ୍ତି। ସମସ୍ତେ ଦେଖିକିରି ସାଙ୍ଗେ ସାଙ୍ଗେ ଉତସ୍ତୁ ଯୁଗପତ୍ ସର୍ବାନ୍, ସାଙ୍ଗେ ସାଙ୍ଗେ ସବୁ ଠିଆ ହେଇଗଲେ, ବସିକି କ୍ରନ୍ଦନ କରୁଥିଲେ, ତେଣୁ ସାଙ୍ଗେ ସାଙ୍ଗେ ସବୁ ଠିଆ ହେଇଗଲେ ଯୁଗପତ୍ ଉତସ୍ତୁ। କିଭଳି ଠିଆ ହେଇଗଲେ ନା, ତନ୍ମୁହ ପ୍ରାଣ ବିଭାଗତମ, ଯେମିତି ଶରୀରରେ ପ୍ରାଣ ଆସିଗଲେ, ମୃତ ଶରୀର ରହିଛି ସେ ଉଠିପାରିବ ନାହିଁ, କିନ୍ତୁ ଶରୀରରେ ପ୍ରାଣ ଆସିଗଲେ ଯେମିତି ସେ ଠିଆ ହେଇଯିବ, ସେହିଭଳି ଭାବରେ ମୃତ ଶରୀର ତାଙ୍କର ଭଳି ହେଇଯାଇଥିଲା, ବର୍ତ୍ତମାନ ପ୍ରାଣ ଆସିଗଲା, କୃଷ୍ଣ ତାଙ୍କର ପ୍ରାଣ, ତେଣୁ ପ୍ରାଣ ଆସିଗଲା ଭଳି ସେମାନେ ସବୁ ଠିଆ ହୋଇପଡ଼ିଲେ। ସମସ୍ତେ 300 କୋଟି ଅତସ୍ତୁ ଜଗପତ ସର୍ବାନ୍ ତନ୍ମୁହ ପ୍ରାଣ ବିଭାଗତମ। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହୋଇଗଲେ, ପକ୍ଷୀମାନଙ୍କର ଆନନ୍ଦ କ'ଣ କହିବା? ଏଭଳି ଭାବରେ ଆନନ୍ଦ ହେଇକି କିଭଳି ଭାବରେ ସବୁ ଗୋପୀମାନେ ଭଗବାନଙ୍କ ସହିତ ବ୍ୟବହାର କରୁଛନ୍ତି, ଏସବୁ ପରେ ପରେ ଆମେ ଶୁଣିବା ବର୍ଣ୍ଣନା କରିବା। ଭଗବାନ ବର୍ତ୍ତମାନ ପଡ଼ ପଡ଼ିଗଲା, ଆମର ଆଜି ଭଗବାନଙ୍କର ଗଜେନ୍ଦ୍ର ବେଶ ରହିଛି, ଆମେ ଗଜରାଜଙ୍କ ସ୍ତୁତିଟି ପାଠ କରିବା ଏବଂ ଅନ୍ୟାନ୍ୟ ସବୁ ରହିଛି, ସ୍ତୁତି ପାଠ ସବୁ ରହିଛି, ସମୟ ହେଇଯାଇଛି, ତେଣୁ ଆମ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ ଗି, ଜୟ ଶ୍ରୀ ଗୋପାଳ ମହାରାଜ ଗି, ଜୟ ଶ୍ରୀ ଗୁରୁଦେବ ଗି, ସମ୍ବେଦ ଗୌରଭକ୍ତ ଗି, ଜୟ ଗୌ ପ୍ରେମାନନ୍ଦେ।